ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ତି ତାପସ ରଞ୍ଜନ ସାହୁ। ଲୋକସଭା ନିର୍ବାଚନ ଲାଗି ପହିଲା କ୍ଷେପେ ଭୋଟ୍ ହେବାରକେ ଥିବାର 102ଟା ସଂସଦୀୟ କ୍ଷେତ୍ରନୁ 1625 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବେ। ମନୋନୟନପତ୍ର ପ୍ରତ୍ୟାହାର ଉତ୍ତରୁ ଏହି ପ୍ରାର୍ଥୀମାନଙ୍କର ପ୍ରାର୍ଥୀତ୍ୱ କାଏମ ରହିଛି ବୋଲି ନିର୍ବାଚନ କମିଶନଙ୍କ ତରଫରୁ କୁହାଯାଇଛି। ଏମାନଙ୍କର ଭିତରେ 1451 ଜଣ ପୁରୁଷ ଆର 134 ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ଆଇବା 19 ତାରିଖ ଦିନ ପହିଲା କ୍ଷେପ୍ତି ଭୋଟ୍ ନିଆଯିବା। ଆଇବା ଲୋକସଭା ଓ ବିଧାନସଭା ନିର୍ବାଚନକେ ନଜରଥି ରଖିକରି ରାଇଜେ ଭୋଟ୍ ହାର ବଢ଼ାବାରକେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଗୁରୁତ୍ୱ ଦେଇଛନ୍ତି। ବ୍ୟବସ୍ଥିତ ଶିକ୍ଷା ଓ ନିର୍ବାଚନତି ଅଂଶଗ୍ରହଣ ଏସ୍ଭିଇପି ସଚେତନତା କାର୍ଯ୍ୟକ୍ରମକେ ଆହୁରି ଫଏଲାବାର ଲାଗି ସେ ନୋଡାଲ ଆର୍ ନିର୍ବାଚନତି ସାମିଲ ଅଧିକାରୀମାନଙ୍କୁ କହିଛନ୍ତି। ଏ ବାବଦେ ସେ ଗଲାକାଲି ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସାଙ୍ଗେ ଆଲୋଚନା କରିଥିଲେ। ଖାସକରି ଭୁବନେଶ୍ୱର କଟକ ବ୍ରହ୍ମପୁର ସମ୍ଭଲପୁର ରାଉରକେଲା ବାଗିର ବଡ଼ ବଡ଼ ସହରନୁ ଥିବାର ଭୋଟରମାନଙ୍କ ନିର୍ବାଚନତି ଅଂଶଗ୍ରହଣ ଉପରେ ସେ ଜୋର୍ ଦେଇଛନ୍ତି। ହେନ୍ତା ଯୁବ ମହିଳା ବରିଷ୍ଠ ନାଗରିକ ଦିବ୍ୟାଙ୍ଗ ଭୋଟରମାନଙ୍କୁ ଭୋଟ୍ଥି ସାମିଲ କରବାର ଲାଗି ନିଆଯାଇଥିବାର ପଦକ୍ଷେପ ମତଦାନ କେନ୍ଦ୍ରନ ହ୍ୱିଲ୍ ଚେୟାର ବ୍ୟବସ୍ଥା ସ୍ୱେଚ୍ଛାସେବୀଙ୍କୁ ସାମିଲ କରବାର ଆର୍ ବୁଥ୍ନ ଭିନ୍ ଭିନ୍ ବ୍ୟବସ୍ଥା ବାବଦେଭିଲ୍ ସେ ଅଧିକାରୀମାନଙ୍କ ସାଙ୍ଗେ ଆଲୋଚନା କରିଥିଲେ। ଡାକ୍ତରୀ ପାଠ୍ୟକ୍ରମଥି ନାଁ ଲେଖାବାର ଲାଗି ହେବାରକେ ଥିବା ନିଟ୍ ୟୁଜି 2024 ପରୀକ୍ଷା ଲାଗି ଆବେଦନ ତାରିଖକେ ଆଏବା କାଏଲ ତକ୍ ବଢ଼ାଯାଇଛେ। ଛାତ୍ରଛାତ୍ରୀମାନେ ଆଜ୍ ଆଉ ଆଏବା କାଏଲ ଅନ୍ଲାଇନ୍ ଜରିଆ ନିଟ୍ ୟୁଜି ଲାଗି ଆବେଦନ କରିପାରବେ। ଏ ବାବଦେ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ତରଫୁ ବିଜ୍ଞପ୍ତି କୁହାଯାଇଛି। ଏହାଦେତକ ପାଖାପାଖି 23,82,000 ଛାତ୍ରଛାତ୍ରୀ ନିଟ୍ ୟୁଜି ଲାଗି ଆବେଦନ କରିସାରିଛନ୍ତି। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟର ନୂଆ ମୁଖ୍ୟ ପ୍ରଶାସକ ଭାବେ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ବୀର ବିକ୍ରମ ଯାଦବଙ୍କୁ ନିଯୁକ୍ତି ମିଳିଛି। 2 ନମ୍ବର ଥର ଲାଗି ସେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାର ପାଇଛନ୍ତି। ସେ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଦାୟିତ୍ୱ ସହିତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ଭିଲ୍ ତୁଲାବେ। ଅତିରିକ୍ତ ମୁଖ୍ୟ ପ୍ରଶାସକ ଥିବାର ସମର୍ଥ ବର୍ମାଙ୍କୁ ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସବୁ ସରକାରୀ ସ୍କୁଲ ଆଦର୍ଶ ବିଦ୍ୟାଳୟ କେନ୍ଦ୍ରୀୟ ବିଦ୍ୟାଳୟ ଆର୍ ଜବାହର ନବୋଦୟ ବିଦ୍ୟାଳୟମାନଙ୍କେ ପ୍ରେରଣା ଉତ୍ସବ କରାଯିବା। ଏଥି 9 ଆଉ 10 କ୍ଲାସର ଛାତ୍ରଛାତ୍ରୀମାନେ ସାମିଲ ହେବେ। ଉତ୍ସବଟି ଅଭିଜ୍ଞ ଶିକ୍ଷଣ କାର୍ଯ୍ୟକ୍ରମ ଜରିଆ ସ୍କୁଲ ସ୍ତରନୁ ମନୋନୀତ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ନେଇକରି ଜିଲ୍ଲା ସ୍ତରନୁ କାର୍ଯ୍ୟକ୍ରମ କରାଯିବା। ଏ ବାବଦେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତରଫୁ ସବୁ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଚିଠି ଲେଖାଯାଇଛି। ଭାରତର ଐତିହ୍ୟକେ ନେଇକରି ପ୍ରବନ୍ଧ କାହାଣୀ ଚିତ୍ର ଚିତ୍ରାଙ୍କନ ଗୀତ ଆର୍ ଚିତ୍ରାଙ୍କନ ବାଗିର ଭିନ୍ ଭିନ୍ ପ୍ରତିଯୋଗିତାକେ ପ୍ରେରଣା ଉତ୍ସବଟି ସାମିଲ କରାଯାଇଛି। ତାମିଲନାଡୁର ତ୍ରିଚିଠାରେ ଭୋଟ୍ କାମଥି ଲାଗିଥିବାର ବୌଦ୍ଧର ଆଇଆର୍ ବାଟାଲିୟନ୍ର କନେଷ୍ଟବଲ ପ୍ରମୋଦ କୁମାର ମାଝୀଙ୍କର ଦେହାନ୍ତଥି ପୁଲିସ୍ ଡିଜି ଅରୁଣ କୁମାର ଷଡ଼ଙ୍ଗୀଙ୍କର ସହିତ ବରିଷ୍ଠ ପୁଲିସ୍ ଅଧିକାରୀମାନେ ଶୋକ ପ୍ରକାଶ କରିଛନ୍ତି। ଗଲା 4 ତାରିଖ ଦିନ ଶ୍ରୀ ମାଝୀ ତ୍ରିଚିଠାରେ ନିୟୋଜିତ ଥିବାର ବେଳେ ଗୋଟିଏ ଗାଡ଼ି ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ୱର୍ଗତ ମାଝୀ ନିଜର ଘର ନୂଆପଡ଼ା ଜିଲ୍ଲା ଧରମବନ୍ଧା ଗାଁ ବୋଲି ଜଣାପଡ଼ିଛି। ଏଣୁ ଜଣାଇ ଦିଆଯାଇପାରେ ଯେ ତାମିଲନାଡୁର ନିର୍ବାଚନ କାର୍ଯ୍ୟର ସୁପାରିଚାଳନା ଲାଗି ଓଡ଼ିଶା ପୁଲିସ୍ର ଭିନ୍ ଭିନ୍ ବାଟାଲିୟନ୍ର 30ଟା କମ୍ପାନୀ ତାମିଲନାଡୁର ନିୟୋଜିତ ଅଛନ୍ତି। ସମ୍ବଲପୁରର ବୁଢ଼ାରଜାଠାରେ ନିଖିଲ ଉତ୍କଳ ଗୃହରକ୍ଷୀ ସଂଘ ଜିଲ୍ଲା ଶାଖାର ସାଧାରଣ ସମ୍ମିଳନୀ ଗଲାକାଲି ହୋଇଯାଇଛି। ଏଥି ଜିଲ୍ଲାର ଭିନ୍ ଭିନ୍ ଜାଗାରୁ ଗୃହରକ୍ଷୀ ପ୍ରତିନିଧିମାନେ ସାମିଲ ହୋଇକରି ଭିନ୍ ଭିନ୍ ବିଷୟ ଉପରେ ଆଲୋଚନା କରିଥିଲେ। ଆଜିଠାରୁ ଦେବୀ ମନ୍ଦିରମାନଙ୍କେ ବାସନ୍ତିକ ନବରାତ୍ର ପୂଜା ମୂଲ ହୋଇଛି। କଲସ ଶୋଭାଯାତ୍ରାର ଅଧିବାସ ଉତ୍ରୁ ଭକ୍ତମାନେ ଦେବୀପୀଠମାନଙ୍କେ ମାନସିକ ଜାଗର ପ୍ରତିଷ୍ଠା କରିଛନ୍ତି। ସମ୍ବଲପୁରର ସମଲେଶ୍ୱରୀ ପାଟନେଶ୍ୱରୀ ଆଉ ଅଲଗା ଦେବୀ ମନ୍ଦିରମାନଙ୍କେ ଜବର ସଜାବଜା କରାଯାଇଛି। ରାଜ୍ୟର କେତେଟା ଇଲାକାନୁ ଆଜି ଘଡ଼ଘରି ଆର୍ ବିଜୁଳି ମାରିକରି ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ କୁହାଯାଇଛି। ଆଜି ଆଉ ଆଇବା କାଲ କଳାହାଣ୍ଡି କନ୍ଧମାଳ ବୌଦ୍ଧ ନୂଆପଡ଼ା ସୁବର୍ଣ୍ଣପୁର ଜିଲ୍ଲାନୁ ବିଜୁଳି ଆର୍ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ହେନ୍ତା ଆଜି ଝାରସୁଗୁଡ଼ା ସୁନ୍ଦରଗଡ଼ ଆର୍ ବରଗଡ଼ ଜିଲ୍ଲାର କେତେଟା ଜାଗାରୁ ବର୍ଷା ହେବାରକେ ଥିବାରୁ ବିଭାଗ ତରଫରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। 12 ତାରିଖ ତକ ରାଜ୍ୟର କେତେଟା ଜାଗାରୁ ବର୍ଷା ହେବା ବୋଲି ଅନୁମାନ କରାଯାଇଛି। କାଲବୈଶାଖୀର ପ୍ରଭାବଥି ଗଲାକାଲି ପଶ୍ଚିମ ଓଡ଼ିଶାର ସମ୍ବଲପୁର ବଲାଙ୍ଗୀର ସୁବର୍ଣ୍ଣପୁର ବୌଦ୍ଧ ଆର୍ ନୂଆପଡ଼ା ସହିତ ରାଜ୍ୟର 12ଟା ଜିଲ୍ଲାରୁ ବର୍ଷା ହୋଇଯାଇଛି। ସିଆଡ଼େ ଗଲା 2 ଦିନ ହେଲା ଧୁକା ଗଡ଼ିଆର ବର୍ଷା ଲାଗି ପାଣିପାଗର ରାୟ ରକମ ବଦଳିବାର ସହିତ ରାଜ୍ୟ ତାତି କମିଛି। ଗଲାକାଲି ରାଜ୍ୟର 11ଟା ସହରନ ତାତି 30 ଡିଗ୍ରୀ ସେଲ୍ସିୟସ୍ରୁ କମ୍ ଥିବାର ରେକର୍ଡ କରାଯାଇଥିଲା। ଏଚ୍ନିର ଆଞ୍ଚଳିକ ଖବର ଇନୋ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକରି 2 ମିନିଟ୍ ଜୁହାର।